ছুপি ছুপি গোরি কানে কহি যায় মহুরি, ছুপি ছুপি গোরি কানে কহি যায় মহুরি, সাথি দেব প্রীতি ফুলর ডোরি।
ক্যা বাতে ক্যা বাতে ক্যা বাতে, পুরা মানে ফুল মুড। তাহলে আজ এথর তাহলে আমি বাহাগর বিষয়ে, ওড়িয়া বাহাগর বিষয়ে কথাবার্তা করছে।
ওড়িয়া বাহাগর, আউ ওড়িয়া বাহাগর আজকাল দেখিয়াকু মিলুনি, বহুত কম মিলছি। আউ তুমি তো এত বর্ষ বাহার রহিল, কোন কোন চেঞ্জেস আসছে মু আজি টিকে তোমাকে জনাই দেবি।
আরে বাবা কোনি কোনি, আমি বি এটি দেখুছো আমার সব মানে যে কজিন মানকর আউ তারপরে বড় ভাই ভনী মানকর পিলা মানে বাহাগর হচ্ছন্তি, আউ দেখি লাগুছি যে এইটা ওটে কো যুগ হেলানি, মানে কোন সব জিনিস চেঞ্জ হেলানি। মানে যদি আমি টিকে চিন্তা করিবা আম সময়, মানে উই টকিং অ্যাবাউট বাহাগর সেতবেলে 90s র কি আর্লি 2000 র, আউ সেই সময়ের আউ এবের এবে 20 বছরর যে টাইম গ্যাপ র জার্নিটা তুমি টিকে কহিল।
হ্যাঁ বাবা, বহুত কিছু কোন আউ কহিবি। প্রথমে আরম্ভ করিবা মোর নিজের পার্সোনাল এক্সপিরিয়েন্স মু কহিবি, যে কন্যা দেখা।
আচ্ছা হ্যাঁ বিলকুল
বাবা, যদিও মু বহুত সেটা এনকাউন্টার করিনি, বিশেষ হইনি, হেলে বি যে তিন চার থর বি হইছি, মানে এতে এম্বারেসিং সে সিচুয়েশনটা কোন আউ কহিবি। আউ থরে তো মানে আমার ঘরকু গোটে দুইটা আম্বাসেডর গাড়ি করিকি বোধে 15 জন খন্ডে আসি যাইতিলে, মানে আমার ঘরে সত কইছি জায়গা নথিলা বসিবা পাইকি, মানে কন্যা দেখিয়াকু এতিকি জন আসি যাইতিলে, বুঝিপারছ তো? আজিকালি সেটা হব, আউ হবা দরকার বি নাই। ভারত ম্যাট্রিমনি, ওড়িয়া ম্যাট্রিমনি সবু কিছু আছে, আউ তারপরে বহুত সুন্দর কফি ক্যাফেটে আছে। আউ আম পরে পরে আউ গোটে ফেস থিলা মন্দিরে ঝিও দেখা।
বিলকুল হ্যাঁ, সেইটা আমি সে যে ট্রানজিশন টাইম থিলা তো মো মাম মানকর বাহাগর হতা, তো আমি পুরা গাঁরু মানে কি মেম্বারস অফ দ্য ফ্যামিলি হেতরে কেবল আমি চুঙ্গু লোক বি পশি যাউতলু, চুঙ্গু পিলা মানে পুরা 8-10 লোক যাইকি মানে ট্রেকর কার আম্বাসেডর হয়েকি যাই পৌঁছিকি দেখা হব কন্যা দেখা।
হ্যাঁ পুরা, আর ঝিও ঘর পুঁ রাঁধি বাড়ি ভাত ডালমা চিকেন ফিকেন করিকি রেডি থিবে খাইবা কু দবা কু।
আর তুমি সেটি মানে ডিসিশনটা কেমতি হুয়ে, আগুরু ডিসিশনটা হয়েকি থাকে না টিকে কনফর্মেশন হুয়ে না টাইম মাগন্তি, না সে এক্সপিরিয়েন্সটা টিকে লোকঙ্কর কেমতি থিলা?
আরে সে কথা মু জানিনি তা পছর ডাইনামিক্স কোন, কিন্তু মতে লাগে কি আগ যে বেসিক ওয়ার্কটা তো হয়ে যাইতাই, গ্রাউন্ড ওয়ার্ক হয়ে যাইতাই, মানে ঘর খানদান সবু কিছু দেখিকি তারপরে গোটে মধ্যস্থিতির
কন্যা দেখা হেলা মধ্যস্থি আগ প্রপোজাল আনলে, তারপরে কন্যা দেখা হেলা, তারপরে নেক্সট স্টেপ কোন?
আউ যদি কন্যা পছন্দ হয়ে গেল সেইটি যে হাতরে গেঞ্জি দিয়ে যাওতলে 101 টাকা।
আচ্ছা জিন্দাবাদ, মানে সেমানে আমি তো আমার বুকিং করে দিলাম।
আম বুকিং বুকিং পয়সাটা মানে দেই দেই আমি গলো, টোকেন অ্যামাউন্ট দেই দেই গলো,
মানে ফেজ 1 মানে পুরা প্রপারলি।
হ্যাঁ
এটি লিটল তুমি বুঝো না, অডিয়েন্স কো বুঝিয়ে হবে পড়িও পুরা প্রপার ফেজ। তো ফেজ 1 এসব হেলা ব্যাকগ্রাউন্ড প্রিপারেশন, ফেজ 1 টুয়ার্ডস ম্যারেজ হেলা বুকিং ফি, সেটা দেয়ালা কন্যা কো দেয়ালা হাত মুঞ্জি,
আর কন্যা বুক হয়ে গেল স্ট্যাম্প মারলে, তারপরে পুরা ফাইনাল একদম যে স্ট্যাম্প বাড়িয়া হবো সেটা হচ্ছে আসিকি ঘরে মুদি পিঁধেইবে।
আচ্ছা
ঝিওকু,
আচ্ছা মতে টিক মোর কনফিউজ আছে, মুদি পিঁধাটা কি কাহাকু কোয়াড়ু ডিরেকশনটা মতে কো, পুয়র ঝিও না ঝিওর পুয়?
আরে পুয় ঘর আসিকি তাঙ্কর বুড়ি জেজেমা খুড়ি বড়মা মাউসি পিসি পিসা সবু আসি মিশিকি ঝিওকু মানে স্বীকৃতি দেইকি গলে যে মা তু আমার ঘর বহু হবু, নে সুনা মুদি টিয়ে নে।
আচ্ছা গোটে প্রথমে বুকিং হেলা পুয় ঘর ঝিও ঘরক, তারপরে তাঙ্কর আউ টিকে রিইনফোর্স বুকিং হেলা, তারপরে আউ দুই তিনজন লোক আসিকি মুদি পিঁধে দেইকি গলে।
হ্যাঁ
আচ্ছা, তারপরে নির্বন্ধ জিনিসটা কোন?
তা সেইটা পুরা ফাইনাল একদম, মানে ভগবানক সামনে আউ সেটু কে বাহারি পারিবে নি।
আচ্ছা সেটা পুনি তা প্রসেসটা কোন?
সে কিছু নুয়ে, সে আম টাইম রে হউতলা এমতি যে কেবল বাপা মা বড় মানে যেতে ঘরর মুরবি সব যাই সূর্যঙ্কু সাক্ষী রখিকি মন্দিরে গোটে থালি এক্সচেঞ্জ হউতলা, থালি টেকা হউতলা, পুয় ঘর গোটে থালি আনিথিবে তা দরে লড়ু কদলী এইসব সামগ্রী থিব, আর ঝিও ঘর গোটে মুদি দেইথবে ইয়ে। কিন্তু আজিকালি কোন জানছ, সে নির্বন্ধর বি কেতে ডিজাইন হয়ে গলানি, ମାନେ ନିର୍ବନ୍ଧରେ ବି ପୁଅ ଝିଅ ଆସୁଛନ୍ତି, ସିଏ ଗୋଟେ ପୁରା ଏକଦମ ଫଟୋ ସୁଟ୍, ଏକଦମ ଜବରଦସ୍ତ ଫଟୋ ସୁଟ୍ ହେଉଛି।
ଆରେ ବାବା, ତୁମେ ଫଟୋ ସୁଟ୍ କହିଲେ ମୋତେ ଡର ଲାଗିଲାଣି। ମୁଁ ଯେଉଁ ଏବେ ରିସେଣ୍ଟଲି ସେ ଫେସବୁକ୍ ଆଉ ଅନ୍ୟ ଜାଗାରେ ସବୁ ଫଟୋ ସୁଟ୍ ଦେଖୁଛି, ସେଇଟା ଆମେ ନୂଆ ଜିନିଷ ବିଷୟରେ କହିବା,
ସେଇଟା 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 ଟିକେ ଟାଇମ୍ ନେବା।
ହଁ, ସେଇଟା କିନ୍ତୁ ପୁରୁଣାରେ ରହିବା, 1990 ତାହେଲେ ନିର୍ବନ୍ଧ ହେଇଗଲା। ନିର୍ବନ୍ଧ ପରେ ନେକ୍ସଟ ଫେଜ୍ଟା କ'ଣ?
ନିର୍ବନ୍ଧ ପରେ ତାପରେ ସୁବିଧା ଦେଖିକିରି ଗୋଟେ ବାହାଘର ପାଖାପାଖି, ଯେବେ ତମେ ଭାବିଲ ଯେ କାର୍ଡ ବଣ୍ଟା ତମ ଗେଷ୍ଟ ଅନୁସାରେ ଡିପେଣ୍ଡ କରେ, 100-200 ଗେଷ୍ଟ ଥିଲେ ଟିକେ ଅଳ୍ପ ଦିନ ଆଗରୁ, ଯଦି 5,000 ଗେଷ୍ଟ ଅଛନ୍ତି ବେଶୀ ଟାଇମ୍ ଲାଗିବ, ତ ସେଥିପାଇଁ ଅନୁକୂଳ ହବ, ଜାଇ ବଡି ଅନୁକୂଳ ତାକୁ କୁହନ୍ତି। ସେଇଟା ଓନ୍ଲି ଲେଡିଜ୍ ଆଫେୟର, ମାନେ ସ୍ତ୍ରୀ ଲୋକ 7 ମିନିମମ୍ ଦରକାର, ଆସିକି ସେ ସବୁ ହୁଳୁହୁଳି ଫୁଳୁହୁଳି ପଡ଼ିବ। ହଁ, ସେଠି ଭଗବାନଙ୍କ ପାଖକୁ ଆଗ କାର୍ଡ ଯିବ, ତାପରେ ମାମୁଁ ଘରକୁ ଯିବ, ତାପରେ ବାକି ସାଙ୍ଗସାଥି ସମସ୍ତଙ୍କୁ ବଣ୍ଟା ହବ।
ମାନେ ଯୋଉ ବାହାଘର ଫେଷ୍ଟିଭିଟିଜ୍ ଯୋଉ ହବ, ଏଇ ଯୋଉ ମାସେ ଦେଢ଼ ମାସ ଚାଲିବ, ମାନେ ସେତେବେଳେ ତ ଆମ ସବୁ 90s ବେଳେ ମାନେ 500 ହଉଛି ଗୋଟେ ବେସ୍ ଲାଇନ୍ ଥିଲା, 1,000 ଉପରୁ ତମର ଯଦି ଲୋକ ଗଲେ ତାହେଲେ ତମ ଷ୍ଟାଟସ୍ ଅଛି ସେଇଭଳିଆ ଟାଇପ୍ର ଜିନିଷ।
ହଁ, ସିଏ ଅଲଗା କଥା,
ଛାଡ଼,
ସିଏ ଗଲା। ତାପରେ ସବୁଠୁ ଇଣ୍ଟରେଷ୍ଟିଂ ହଉଛି ଯେ ଘରେ ଖୋଜା ହବ ଗୋଟେ ଗୁଡ଼ିଆ, ଯିଏ ଆସିକି ଆଇଦର ତମର ବାରିପଟେ ଜାଗା ଥିବ, ନହେଲେ ଛାତ ଉପରେ ଗୋଟେ ଟେଣ୍ଟ ବନ୍ଧା ହବ, ସେଠି ଭାର ତିଆରି କାମ ଷ୍ଟାର୍ଟ ହବ।
ଏସବୁ ମନେ ପଡୁଛି, ମାନେ ଯୋଉ ପୁରା ପୁରା ବଡ ବଡ ତେଲ ଜାଗାରେ ହେଇକି ସେ ବିଲକୁଲ
ଲଡୁ ଜିଲ୍ପି ଖଜା କ୍ଷୀର ଗଜା
ଖଜା
ସେ ସବୁ ଟିଣରେ ପ୍ୟାକ୍ ହଉଥିବ। ହଁ, ଆଉ ସିଏ ଯେତେବେଳେ ବାଇ ଦ ଟାଇମ୍ ସିଏ ଯାଇକି ପୁଅ ଘରେ ପହଞ୍ଚିବ, ବଣ୍ଟା ହବ, ସେ ସବୁ ଫିମ୍ପି ମାରିଯାଇଥିବ।
ମନେ ଅଛି ବଡ ବଡ ଲଡୁ ଉପରେ ହାତରେ ଧରି ହୁଅନ୍ତୁ, ସେତେ ଲଡୁ ଧରିକି ଖାଇବାର
ପୁରା ଏକଦମ ଏତେ ମୋଟା ମୋଟା ଜିଲିପି
ବାବା। କିନ୍ତୁ ନାଇଁ, ଦାଟ ୱାଜ ଦ ଇମ୍ପୋର୍ଟାଣ୍ଟ ପ୍ରୋସେସ ନା ସେଟା। ହଁ, ତ ଆମେ ବର୍ତ୍ତମାନ ଏଇଟା ବର୍ତ୍ତମାନ
ମାନେ ଜଣେ ଖାସ ସବୁ ଫ୍ୟାମିଲିରେ ଏମିତି ଜଣେ ଜଣେ ଥିବେ ଯେଉଁମାନେ କି ଏଇଟାକୁ ଇନ୍ସପେକ୍ଟ କରନ୍ତି ବସିକି।
ହଁ, ମାନେ ସେଟା ଗୋଟେ ଥାଏ ଡେଲିଗେସନ ଅଫ ଡ୍ୟୁଟି ହେଇଯାଏ, ମାନେ ଜଣେ ମଉସା ଥିବେ ଯେ କି ମାନେ ଭାର ଦାୟିତ୍ୱ ନେବେ, ଜଣେ ମଉସା ଥିବେ
ଯେ ରନ୍ଧାଶାଳରେ ବସିବେ,
ରନ୍ଧାଶାଳରେ ବସିବେ,
ଆଉ ଜଣେ ଗୋଟେ ଷ୍ଟୋର ଥିବ,
ବିଲକୁଲ ବିଲକୁଲ, ଆଉ ଜଣେ କାର୍ଡ ବଣ୍ଟା ଇନଚାର୍ଜ ଥିବ, ଆଉ ଗୋଟେ ସବୁ ପୁରା ଡେଲିଗେଟ ହେଇଯାଉ। ସେମାନେ ନିଜେ ଇନଫ୍ୟାକ୍ଟ ବେଷ୍ଟ ପାର୍ଟ ଥିଲା ଯେ ସେମାନେ ନିଜେ ଭଲେଣ୍ଟିୟର କରିଦେବେ, ଏଇଟା ମୁଁ ଦେଖିଦେବି, ଏଇଟା ଆପଣ କାମ କରନ୍ତୁ, ଏଇ ଜିନିଷଟା ମୁଁ ଦେଖିଦେବି।
ବହୁତ ସୁନ୍ଦର, କିନ୍ତୁ ସେସବୁ ଥିଲା କାହିଁକିନା ଗୋଟେ ଫ୍ୟାମିଲି ଭିତରେ ସେ ଡାଇନାମିକ୍ସଟା ଏତେ ସୁନ୍ଦର ଥିଲା, ସମସ୍ତେ ଭାବନ୍ତି କି ତା ଝିଅ ବାହାଘର, ଫାର୍ଷ୍ଟ କଜିନ୍ ସେକେଣ୍ଡ କଜିନ୍ ଏଗୁଡ଼ା ସବୁ ନଥିଲା, ଆମେ ଏଗୁଡ଼ା ଜାଣିନଥିଲୁ। ସେମାନେ ସମସ୍ତେ ଆସିକିରି ମିଶିକିରି କେମିତି ବାହାଘର ଟାଇମ୍ରେ ସାହାଯ୍ୟ କରିବେ। ଆଉ ସବୁଠୁ ଇଣ୍ଟରେଷ୍ଟିଂ ହେଉଛି, ଏତେ ତ ଜାଗା ନଥିଲା, ଆଉ କିଏ ଏତେ କମ୍ଫର୍ଟ ବି ଖୋଜୁନଥିଲେ, ତ ବନ୍ଧୁବାନ୍ଧବ ପ୍ରାୟ 10-12 ମିନିମମ୍ ସମସ୍ତେ ରହିବେ
ଆରାମସେ। ହଁ, ସେଟା ତ ପୁରା, ହଁ, ସେଇ ମୋର ମନେ ଅଛି ସେଇ ମାହୋଲଟା ଦେଇକି ଯିବା ଛୁଆବେଳେ, ମୁଁ ମାମୁଁମାନଙ୍କ ସବୁ ବାହାଘର ଦେଖିବା, କକେମାନଙ୍କ ବାହାଘର ଦେଖିବା, ଆଉ ତାପରେ ନିଜ ଆମ ଟାଇମ୍ର ବି ସେଇଟା ସେଭଳିଆ କିଛି ଜିନିଷ ଆମ ଟାଇମ୍ରେ ବି 90s କଣ୍ଟିନ୍ୟୁ
କରୁଥିଲା, ସମସ୍ତେ ଏଇ ତଳେ ବିଛେଇକି ଶୋଇପଡ଼ିବେ, ଏକାଠି ଗୋଟେ ଦରି ପଡ଼ିଥିବ, କେହି ଆଉ ଏମିତି ନାହିଁ କି ଗଦି ତକିଆ ସ୍ପେଶାଲ ବାଥରୁମ୍, ସେଇଥିରେ ଚାଲୁଥିଲା କାମ। ଆଉ
ଆଉ ତାପରେ ଆମେ କୋଉ ଯାଏ ଆସିଲେ, ବର୍ତ୍ତମାନ ଆମେ ଆସିଲେ
ନେକ୍ସଟ ହେଉଛି, ମାନେ ସବୁଠୁ ବହୁତ ସୁନ୍ଦର ଆମର ଯୋଉ ହୁଏ ମଙ୍ଗନ ହାଣ୍ଡି ବସିବା, କାହିଁକିନା ମୋର ମନେ ଅଛି ଯେ ମଙ୍ଗନ ହାଣ୍ଡିରେ ଗୋଟେ କ'ଣ ହୁଏ ନା, ଗୋଟେ ମାଛ ଯେମିତି ହେଲେ ହବ, ଆଉ ପ୍ଲସ୍ କ୍ଷୀରି, ମଙ୍ଗନ କ୍ଷୀରିଟି ରନ୍ଧା ହବ, ସିଏ ଠାକୁରଙ୍କ ପାଖରେ ରୋଷେଇ ଘର ଭିତରେ ଯାଇ କ'ଣ ସେ ହାଣ୍ଡିଟି ରୁହେ, ମୁଁ ଏତେ ସ୍ପେସିଫିକେସନ ଜାଣିନି।
ମଙ୍ଗନ ହାଣ୍ଡି ମଙ୍ଗଳ ପାଖ ସେଇ ଏକା ଜିନିଷ,
ପୂର୍ବରୁ ସେଇଟା ସମସ୍ତେ କରିଥିବେ। ଆଚ୍ଛା, ସିଏ ସବୁ
ସରିଲା,
ସେ ବରଯାତ୍ରୀ କ'ଣ, ଆଉ ବାହାଘର ଦିନ ସକାଳ ପୁଣି ଯୋଉ ବର୍ଧରା ଯିବା, ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ତମେ ହଳଦୀ ଲଗେଇନ କି?
ଆରେ ନା ନାଇଁ ଛାଡ, ଆମେ ପୁରୁଣା ମଡେଲ ଗାଡି ନାଇଁ,
ବାଡୁଅ ପାଣି, ଆରେ ବାଡୁଅ ପାଣି ଗାଧେଇବାକୁ ପଡିବ ନା, ଶିଳ ଉପରେ ବସିକିରି ସେ ସବୁ ଛେଚା ହେବେ, ସେ ହଳଦୀ ଫଳଦୀ ବୋଳିବେ ଦେହରେ, ଯାହା ବି ହଉ ଆଜିକାଲି କିନ୍ତୁ ସେଇଟା ଗୋଟେ ଦେଖିଲା ଭଳିଆ ଏପିସୋଡ ହଉଛି।
ଆରେ ବାବା,
ହଳଦୀ ମାନେ ୟୁନିଭର୍ସାଲ, ଏଇଟା ପ୍ୟାନ୍ ଇଣ୍ଡିଆ ସମସ୍ତଙ୍କର ସମାନ ହେଇଯାଇଛି।
ତାହେଲେ ସମରାଇଜ କରିଦେଲେ ଆମର ସେସବୁ ପ୍ରୋସେସ ହେଲା, ତାପରେ ମଙ୍ଗଳ ପାକ ହେଲା, ତାପରେ ବାହାଘର ଦିନ ତମେ ଝିଅ
ନାଇଁ ସେ ଭିତରେ, କିନ୍ତୁ ଶୈଳେଶ ଗୋଟେ ସବୁଠୁ ବଡ଼ ଜିନିଷ ହେଉଛି, ମୁଁ ଦେଖିଛି ଯେ ଘରର ଗୋଟେ ଯେଉଁ କୁହନ୍ତିନି ମାନେ କେଉଁ ଗୋଟେ ମାଉସୀ ପିସି ଯାହାକୁ ଖୋଜା ହବ, ଯିଏ ଗୋଟେ ଅଥରିଟି,
ବିଲକୁଲ,
ମାନେ ନିୟମ କାନୁନ ଏଇସବୁ ବିଷୟରେ, ଆଉ ସମସ୍ତଙ୍କ ଡର ପ୍ଲସ୍ ତାଙ୍କଠୁ ସବୁ ପଚରା ହବ। ଆଚ୍ଛା, ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି 4 ବାକ୍ସ ସଜଡ଼ା ହବ, ଗୋଟେ ହେଉଛି ଝିଅର ବାକ୍ସ, ଗୋଟେ ଜୁଇଁର ବାକ୍ସ, ଆଉ ନଣନ୍ଦ ପୁଟୁଳି, ଆଉ ଶାଶୁ ପଡ଼ି। ଆଚ୍ଛା, ତା ଦେହରେ ସବୁ କ'ଣ କ'ଣ ପଶିବ, ଭର୍ତ୍ତି କରାହବ, ସିଏ ଗୋଟେ ଲମ୍ବା ଲିଷ୍ଟ, ମାନେ ସେଇଟା ପାର୍ସନ୍ ହେଇଆସେ ଘର ଠୁ ଘର। ତୋ ଝିଅ ବାହାଘର ସରିଲା, ଆଉ ତାକୁ ଦେଇଦେବୁ, ନେକ୍ସଟ ତା ଝିଅ ବାହାଘର ଅଛି। ଗୋଟେ ଖାତା, ମୋ ମାଉସୀ ତ ଗୋଟେ ଖାତା ବନେଇ ଦେଇଥିଲା,
ମାନେ ବାହାଘର କେମିତି କରିବି ତାର ଗୋଟେ ଖାତା ପୁରା ଡକ୍ୟୁମେଣ୍ଟେସନ ଅଛି।
ହଁ ହଁ,
ସେଇ ଖାତାରେ ସେଇଟା ରହିବ ବେସିକାଲି, ଯୋଉଟା କି ଜେନେରେସନ ଟୁ ଜେନେରେସନ ମାନେ ପାଖାପାଖି ତମେ ତାଙ୍କ ଫ୍ୟାମିଲି ଭିତରେ ଚାଲିଯିବ, ଡିଷ୍ଟ୍ରିବ୍ୟୁସନ
ସେ ହଉଥିବ। ତା ଦେହରେ ବହୁତ ଇଣ୍ଟରେଷ୍ଟିଂଲି ସବୁ ଲେଖା ହେଇଥିବ। ମୁଁ ଯେତେବେଳେ ପଢ଼ିଲି ମୋ ବାହାଘର ବେଳେ, ମୁଁ କହିଲି ମା ଇଏ କ'ଣ କ'ଣ, ଟର୍ଚ୍ଚ ବି ଦିଆହବ, ଛତା ଦିଆହବ, ମାନେ ଏଇ କ'ଣ ତାଙ୍କ ଘରେ ଛତା ନାହିଁ, ଟର୍ଚ୍ଚ ନାହିଁ, ନା ନାଇଁ ନାଇଁ ସବୁ ଦିଆହବ।
ହଁ, ମୋର ଏଥିରୁ ମନେ ପଡ଼ିଲା, ସେଥିରେ ମୁଁ ତ ଦେଖିଛି ପାନିଆ ଦେଖିଛି, ତାପରେ
ସବୁ ଛୁଞ୍ଚି ସୂତା, ମାନେ କିଛି ବାକି ନଥିବ,
ପାଉଡର
ସାବୁନ ତେଲ ସେଣ୍ଟ ସେ ତୌଲିଆ ସେ ଆଉ କିଛି ବାକି ନାହିଁ।
ସେଥିରେ ବି ମଜା ଥିଲା, ସେଥିରେ ବି ଇଟ୍ ୱାଜ୍ ମାନେ ରିଚୁଆଲ ଥିଲା, ଆଉ ତାର ଗୋଟେ ମିନିଂ ଥିଲା, ମାନେ ସେଇଟା ଦେଖିବ ତମେ ବର୍ଷ ବର୍ଷ କରିକି, ମାନେ ଯେଉଁ ସିକ୍ସଟିଜ୍ର ସେଭେଣ୍ଟିଜ୍ର ତା ଆଗରୁ ଶହ ଶହ ବର୍ଷ ଧରିକି ଜିନିଷ, ଇଟ୍ ଅଲ୍ ହ୍ୟାଡ୍ ଏ ପର୍ପଜ୍, ମାନେ ସେ ନଣନ୍ଦ ପୁଟୁଳି ଫର ଆଇ ମିନ୍ ଗୋଟେ ଆକ୍ନୋଲେଜମେଣ୍ଟ ଯେ ହଁ ନଣନ୍ଦ ପାଇଁ ଆମେ ନଣନ୍ଦକୁ
ଟିକେ ଖୁସି କରିବା ପାଇଁ,
ଏକ୍ଜାକ୍ଟଲି ହଁ,
ମାନେ ଝିଅ ଗଲେ ତାକୁ ଟିକେ ହଇରାଣ ନ କରିବ ବୋଲି, ସେଥିପାଇଁ ନଣନ୍ଦମାନଙ୍କୁ ଟିକେ ଖୁସି କରାହଉଥିଲା।
ତ ଇଏ ଆମେ ଏଇଟା ବର୍ତ୍ତମାନ ସିଧା ଜମ୍ପ ମାରିବା 1990-2000 ସିଧା ବର୍ତ୍ତମାନ 2020 ଆସ, ବର୍ତ୍ତମାନ ଏହା ଭିତରେ ମୁଁ ତ ପୁରା ଆଇ ଆମ୍ ଲଷ୍ଟ। ତେଣୁ ମୋତେ ଟିକେ କୁହ, ବର୍ତ୍ତମାନ ଭୁବନେଶ୍ୱରରେ, ବର୍ତ୍ତମାନ ଓଡ଼ିଶାରେ, କି ବର୍ତ୍ତମାନ ଆମର ଓଡ଼ିଆ ଇନ୍ ଜେନେରାଲ ଯେଉଁ ଇଣ୍ଡିଆନ ଲୋକ ଅଛନ୍ତି, କ'ଣ
ଏବେ ସବୁ, ଆକ୍ଚୁଆଲି ତମେ କିଛି ଓଡ଼ିଆ ବୋଲି ଆଉ ନାହିଁ, ଏବେ ସବୁ କିଛି ଇଣ୍ଡିଆନ। ଆଇ ଥିଙ୍କ ସେଇଟା ଗୋଟେ ଦୃଷ୍ଟିରୁ ବହୁତ ଭଲ, ଯେ କାହିଁକିନା ଆଜିକାଲି ଆମେ ଆଉ ବାହାଘର ଗୁଡ଼ିକ ବି ଓଡ଼ିଆ ଓଡ଼ିଆ ଫ୍ୟାମିଲିରେ ରେଷ୍ଟ୍ରିକ୍ଟେଡ଼ ନାହିଁ, ସମସ୍ତେ ଚାକିରି ବାକିରି କରିକି ନିଜ ନିଜ ପସନ୍ଦରେ ପିଲା ଠିକ୍ କରୁଛନ୍ତି, ଯେଉଁଥିପାଇଁ କି ଆଜି କିଏ ରାଜସ୍ଥାନରୁ ପିଲା ବାହାରିଲାଣି, ତ କିଏ ପଞ୍ଜାବରୁ ବାହାରିଲାଣି, କିଏ ବେଙ୍ଗଲୀ ପିଲା ବାହାରିଲାଣି, ତ ପ୍ୟାନ୍ ଇଣ୍ଡିଆ ଗୋଟେ ଟାଇପ୍ର କଷ୍ଟମ୍ ସମସ୍ତେ ଫଲୋ କରୁଛନ୍ତି। ଆଉ ମ୍ୟାରେଜ୍ ମୋ ମତରେ ଏବେକାର ବାହାଘର ଗୁଡ଼ିକ ଇଟ୍ସ ଏନ୍ଜୟେବୁଲ, ଯାହା ତମେ ଦେଖୁଛ ଆଟ୍ଲିଷ୍ଟ ଆମ ଭଳିଆ ମୋତେ ଲାଗୁଥିଲା ଆମେ ଯେମିତି ବଳି ପଡ଼ିବାକୁ ଯିବୁ ବୋଧେ, ସେଥିପାଇଁ କାନ୍ଦି 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 ମଣିଷର ଜୀବନ ଛାଡ଼ି ଯାଉଥିଲା। ଯଦି ହସିଲ, ଯେଉଁ ଝିଅ ହସିଲା, ଦେଖ ଦେଖୁନ ବାହାଘର କେତେ ମନ ସୁଖୁ ସୁଖୁ ହେଉଛି ତାର, କେମିତି ହସୁଛି ସିଏ, ହଁ ମାନେ ବଡ଼ ବଡ଼ ଦୁଃଖର କଥା ଏଇଟା ସତ। କେତେ ଇଚ୍ଛା ହଉଥିବ ଟିକେ ହସନ୍ତି, ଭଲ ଫଟୋଟା ଉଠନ୍ତା, କିନ୍ତୁ ଦେଖିଲା ବେଳକୁ କାନ୍ଦିବାକୁ ପଡ଼ିବ। ହଁ, ଆଉ ତା ଦେହରେ ଗାଁ ଗହଳିରୁ ଯେଉଁ ଆସିଯିବେ ମାଡ଼ି ବସି ଜବରଦସ୍ତି, ହିଲ ହିଲ ତୁ କୁଆଡ଼େ ପଳେଇବଲ ମୋ ଧନ, ଆରେ ଭାଇ କୁଆଡ଼େ ଯାଉଛି, ମାନେ ତମେ ହିଁ ପଠଉଛ ସବୁ, କୁଆଡ଼େ ଯାଉଛି କ'ଣ।
ଇଣ୍ଟରେଷ୍ଟିଂ ନା, 20-30 ବର୍ଷ ଭିତରେ ଏଇ ସୋସାଇଟି ଭିତରେ କେତେ ଚେଞ୍ଜ ଆସିଛି, ଗୋଟେ ଜେନେରେସନ ଭିତରେ
ବହୁତ ଚେଞ୍ଜ ସଲେଶ। ମୋର ମନେ ଅଛି ମୋ ବାହାଘର ଟାଇମ୍ରେ ମୋର ଜଣେ ଭାଉଜ ଆସିକଲେ, ତମେ ଟିକେ ମେହେନ୍ଦି ଲଗେଇବନି, ମୋ ଟାଇମ୍ରେ ମୋ ସାଙ୍ଗମାନେ ବି ସବୁ ଲଗାଉଥିଲେ, ବଟ୍ ମୁଁ କେବେ କିଛି ଜାଣିନଥିଲି, ମୁଁ କହିଲି ନାଇଁ ମୋତେ ଭଲ ଲାଗେନି ମେହେନ୍ଦି ଲଗେଇବାକୁ, ମୁଁ ଲଗେଇବିନି। କିନ୍ତୁ ଏବେ ଏବେ ସେଇଟା ଗୋଟେ ଏତେ ବଡ଼ ଜିନିଷ ହେଇଯାଇଛି, ଗୋଟେ ମେହେନ୍ଦିବାଲାର ବୁକିଂ ସେଇଟା ଗୋଟେ ପ୍ରଥମ ପ୍ରାୟୋରିଟି। ଆଜିକାଲି ପ୍ରାୟୋରିଟି ଲିଷ୍ଟରେ କ'ଣ କ'ଣ ଆସିଛି, ବାହାଘର ଯେବେଠୁ ଠିକ୍ ହେଉଛି ପ୍ରଥମ ହେଉଛି ତମର ଭେନ୍ୟୁ ଖୋଜିବା। ଭେନ୍ୟୁ ଆଗ ଠିକ୍ କରିଦେଉଛନ୍ତି, ତାପରେ ମାନେ ବାହାଘର ଡେଟ୍, ହଁ କ୍ୟାଣ୍ଡିଡେଟ୍ ଠିକ୍ ହେଉଛି, ହଁ ତ ସେଇଟା ଅଲଗା କଥା। ତାପରେ କ୍ୟାଟରର୍, ମନପସନ୍ଦ କ୍ୟାଟରର୍ ଅଛି,
ବିଲକୁଲ।
ଆଚ୍ଛା, ତାପରେ ଝିଅମାନଙ୍କ ପାଇଁ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ବିୟୁଟିସିଆନ ଖୋଜିବାଟା।
ଆରେ ବାପରେ, ଏଇଟା ତ ମୁଁ ବିଲକୁଲ ଚିନ୍ତା
କରୁନି, ମୁଁ ବି ଜାଣିନଥିଲି ଯେ ଗୋଟେ ବ୍ରାଇଡ଼ାଲ ପ୍ୟାକେଜ୍ ଅଛି।
ଆଚ୍ଛା,
ସେ ପ୍ୟାକେଜ୍ଟା କେବଳ ସେଇ ଦିନକ ପାଇଁ ନୁହେଁ, ମାସେ ଆଗରୁ ସେମାନେ ରେଗୁଲାର ଯିବେ ବିୟୁଟି ପାର୍ଲର୍ସ, ହଁ ସେଠି ତାଙ୍କର ସବୁ ପ୍ରି ବ୍ରାଇଡ଼ାଲ ସବୁ କ'ଣ ସେସନ୍ ସବୁ ହେବ, କ'ଣ ବଡି ପଲିସିଂ, ୱାକ୍ସିଂ, କ'ଣ ସବୁ ସେସବୁ ହେଉଛି। ତାପରେ ସେ ସବୁ, ସେଇଟା ଗୋଟେ ଏତେ ବଡ ଇମ୍ପୋର୍ଟାଣ୍ଟ ଜିନିଷ ହେଇଯାଉଛି। ସେ ବୁକିଂ ପ୍ୟାକେଜ ସବୁ ଜାଣିଛ କେତେ ଟଙ୍କା ନଉଛନ୍ତି ବିୟୁଟିସିଆନ୍ସ ମାନେ, 35-45,000 ନଉଛନ୍ତି, ମାନେ କାହିଁକି ନା ଏତିକି ରହୁଛି। ଆଚ୍ଛା, ସେଇଟା ଗୋଟେ ଗଲା। ଆଉ ନେକ୍ସଟ ପ୍ରାୟୋରିଟି ହେଉଛି ଫଟୋସୁଟ୍ ପାଇଁ, କି ଫଟୋଗ୍ରାଫର୍ସ
ସେଇଟା ଗୋଟେ ନୂଆ ଜିନିଷ ମୁଁ ଦେଖିଲି ଏଠି ଯେଉଁ ଶୁଣିଲି ଆଉ କେତେ ଜଣଙ୍କର ଏଇ ଯେଉଁ ଭିଡ଼ିଓ ଦେଖିକି ତ ଲାଗିଲା ଆରେ ବାବା ଇଏ ତ ଶାହରୁଖ ଖାନ କାଜଲ ଠିଆ ହେଇଛନ୍ତି ଭିତରେ
ହଁ କ'ଣ ତମ ମନରେ ନାହିଁ ଟିକେ ଦିନେ ନାଚିଥାନ୍ତ ଟିକେ ଶାହରୁଖ ଖାନ ଭଳିଆ ମୋତେ ତ କେତେ ମନ ହେଉଛି ଟିକେ ଶାହରୁଖ ଖାନ ସାଙ୍ଗରେ ଟିକେ ଗେରୁଆ ନାଚି ଦେଇଥାନ୍ତି ସେମିତି ଯଦି ସେତେବେଳେ ମାନେ ଏମିତି ଫଟୋସୁଟ୍ ହେଉଥାନ୍ତା ଆମେ ବି ସେମିତି ଟିକେ ହିରୋ ହିରୋଇନ୍ ଭଳିଆ ହେଇକି କରିଦେଇଥାନ୍ତୁ ସେ ଚାହେ ଯେତେବେଳେ ଝଗଡ଼ା ହେଇଥାନ୍ତା ସେ ଭିଡ଼ିଓଟାକୁ ଅନ୍ କରି ଦେଇଦେଇଥାନ୍ତୁ ମନ ତ ଖୁସି ହେଇଯାଆନ୍ତା ଆଉ କ'ଣ
ସତ କଥା ସତ କଥା ଖୁସି ହେବାରେ କୌଣସି ମାନେ କ'ଣ କହନ୍ତି ମାନେ କଞ୍ଜୁସି ନାହିଁ
ତେଣୁ
ଯାହାକୁ ଯାହାକୁ
ଡ୍ରୋନ୍ ଫ୍ରୋନ୍ ଉଡ଼େଇ ଡଙ୍ଗାରେ ବସେଇ ସେ କ'ଣ ହେଉଛି ସେ ଫଟୋସୁଟ୍ ତମେ ଆଉ ଦେଖିପାରିବନି
ବିଲକୁଲ ଆଉ ଏଇ ଫଟୋସୁଟ୍ଟା ଟାଇମ୍ ଫ୍ରେମ୍ରେ କହିଲ ଏଇ ଫଟୋସୁଟ୍ଟା କେବେ ହୁଏ
ଫଟୋସୁଟ୍ ସିଏ ଗୋଟେ କ'ଣ ପ୍ରି ୱେଡିଂ ହେଉଛି
ଆଚ୍ଛା ବାହାଘର ପାଖାପାଖି ସପ୍ତାହ ଦୁଇ
ସପ୍ତାହ ସେ 15 ଦିନ ଆଗରୁ ଆକ୍ଚୁଆଲି ହେଇଯାଉଛି କାହିଁକି ନା ଏଡିଟିଂ ପାଇଁ ଟାଇମ୍ ଲାଗିବ ସେ ପୁଣି ସୋସିଆଲ ମିଡ଼ିଆରେ ଛଡ଼ା ହେବ
ବାହାଘର ଆଗରୁ ସୋସିଆଲ ମିଡ଼ିଆରେ ଛଡ଼ା ହେବ
ସେ ଡେଟ୍ ବୁକ୍ କରିବ ବ୍ଲକ୍ କରିବାକୁ ସମସ୍ତଙ୍କୁ କହିବେ ପ୍ଲିଜ୍ ବ୍ଲକ୍ ଦିସ୍ ଡେଟ୍ ଏମିତି ସବୁ ସେ ଗଲା ତାପରେ ତାପରେ ବାହାଘର ବେଳର ମାନେ ଆଜିକାଲି ମୁଁ ଦେଖିଲି ତମେ ଗେଷ୍ଟ ଆସିଲେ ସେ ଫଟୋଗ୍ରାଫର ଏମିତି ଘେରିକି ଥିବେ ଯେ ତମେ ଗେଷ୍ଟକୁ କ'ଣ ଦେଖିବ ସେ ଫଟୋଗ୍ରାଫର ତମକୁ ଆକ୍ସନ୍ ବତାଉଥିବ ତମେ ଉଠେଇ ଉଠେଇକି ତମ ପ୍ରାଣ ଛାଡ଼ି ଯାଇଥିବ ସେଥିରେ ଏପଟେ ଲମ୍ବା ଲାଇନ୍ ଲୋକ ଠିଆ ହେଇଥିବ ତମକୁ ଗିଫ୍ଟ ଦେବେ ବୋଲିକି ଲାଇନ୍ ଏଇଠୁ ଲମ୍ବିକିରି ମାଇଲି ଯାଇ ଜୀବନୀ ଲୋକ ଲାଇନ୍ରେ ଠିଆ ହେଉଛନ୍ତି କାହିଁକିନା ସେମାନେ ବି ଯେଉଁମାନେ ଆସିଛନ୍ତି ସେମାନେ ବି ପ୍ରୁଫ୍ ରଖିବେ ଆମେ ଆସିଥିଲୁ
ବିଲକୁଲ
ପ୍ରତ୍ୟେକ ଜଣ ଠିଆ ହେଇକି ଫଟୋ ଉଠେଇବେ
ଆଉ ସେଲ୍ଫି ସେଲ୍ଫି ହେବନି
ସେଲ୍ଫି ତ ଛାଡ଼ ପଛ କଥା
କିନ୍ତୁ
ପୁରା ପ୍ରପର୍ ଏକଦମ ମାନେ ଜଣ ଜଣ କି ମାନେ ଯେମିତି ବ୍ୟାଚଲର ଡିଗ୍ରୀ ପାଇଲେ ଜଣ ଜଣେ ଠିଆ ହେବେ ଉଠିବ ସେମିତି ଜଣ ଜଣେ ଷ୍ଟେଜ୍ ଉପରକୁ ଯିବେ ଫଟୋ ଉଠିବ ତାପରେ ତମେ ପଇସା କି ଯାହା ବି ଆଣିଛ ତାକୁ ଦେଲ ଆସ ନିଜେ ନିଜେ ପ୍ଲେଟ୍ ଉଠାଅ ଖାଅ
ଆରେ ବାବା ଆଚ୍ଛା ଏଥିରେ ସବୁ ଗୋଟେ ଗୋଟେ କ'ଣ ସବୁ ସଙ୍ଗୀତ କକ୍ଟେଲ୍ ସେସବୁ ଜିନିଷ
କୁହନି ମୁଁ ମୁଣ୍ଡ ଫୁଣ୍ଡ ବୁଲାଉଛି ମୋର ଦୁଇଟା ଝିଅ ମୁଁ ଜାଣିନି କ'ଣ କରିବି ଏଗୁଡ଼ା ସବୁ ହେଉଛି ମାନେ ଆଡ଼ିସନାଲ ଖର୍ଚ୍ଚ ଇନଭେଷ୍ଟମେଣ୍ଟ ରାଦର ତ ସେଥିରେ କ'ଣ ହେଉଛି ଆଜିକାଲି ସେ ଗୋଟେ ହଲଦି ଆଉ ସଙ୍ଗୀତ ନାଇଁ ସଙ୍ଗୀତ ଆଉ ମେହେନ୍ଦି
ସଙ୍ଗୀତ ଆଉ ମେହେନ୍ଦି
ହଁ ଗୋଟେ ମେହେନ୍ଦି ବାଲା ଆସିବ ତମର ଯେତେ କ୍ଲୋଜ୍
ହଁ ସଙ୍ଗୀତ ପୁଣି କହିବା ପରେ ତମେ ସବୁ ଡ୍ୟାନ୍ସ ସିକ୍ୱେନ୍ସ ର ସ୍ଲଟ୍ ଥାଏ
ମାନେ କୋରିଓଗ୍ରାଫର ବୁକ୍ ହଉଛନ୍ତି
ବିଲକୁଲ ଆଉ 15 ଦିନ ତିନି ସପ୍ତାହ ଡ୍ୟାନ୍ସ ବି କରିବା ପ୍ରାକ୍ଟିସ୍ କରିବାକୁ ପଡିବ
ଆଉ ଯଦି ମାନେ ତମେ ଯିଏ ନିଜେ ବାହାହଉଛ କ୍ୟାଣ୍ଡିଡେଟ୍ ଯେ ନାଚ ନ ଆସିଲା ଗଲା ସରିଗଲା
ମାନେ
କ'ଣ ସେ ଭିଡିଓ ଆସିବ ଆଉ କିଛି ବେକାର ହେଇଯିବ ଏକଦମ
ବାହାଘରଟା
ସହିତ ମା ବାପା ବି ସେମାନେ ବି ନାଚ ପୁରା ରିହର୍ସ ହେଉଛି ଗ୍ରୁପ୍ ଡ୍ୟାନ୍ସ ସୋଲୋ ଡ୍ୟାନ୍ସ ଡୁଏଟ୍ ପୁରା ପୁରା ସିନେମା ସିକ୍ୱେନ୍ସ
ଆଚ୍ଛା ତ ଏଇଟା ଗୋଟେ ସଙ୍ଗୀତ ଲାଗି ଗୋଟେ ପ୍ରପର ହବ ଏଇଟା ଦୁଇ ଦିନ ଖଣ୍ଡେ ଆଗରୁ ହବ
ହଁ
ସେଦିନ ବି ସେ ମେହେନ୍ଦି ହରିକା ହଉଥିବ
ହଁ ସେ ମେହେନ୍ଦି ବାଲା ବସିଥିବ ସେ
ମେହେନ୍ଦି ଆଣ୍ଡ ସଙ୍ଗୀତ ଏଇଟା ହଉଛି ବାହାଘର ଦୁଇ ଦିନ ଖଣ୍ଡେ
ଦିନ ଆଗରୁ
ଆଚ୍ଛା
ତାପରେ ଆମ ଓଡ଼ିଆ ହିସାବରେ ମଙ୍ଗନାରାୟଣଟା ଖାଲି ଯିଏ ଯାଇକି ଗୋଟେ ବସେଇଦେବେ ବୁଢ଼ୀ ମାନେ ଯେଉଁମାନେ ଘରେ ଅଛନ୍ତି ସେମାନେ ଚୁପଚାପ ଯାଇ ବସେଇ ଦେଇକି ପଳେଇ ଆସିବେ କାମ ସାରି ଦେଇକି
ହଉଛି ପାର୍ଟି
ହଁ ସିଏ ଆଉ ଗୋଟେ ତମର ଯେତେ ତମେ ଯେତେ ଖର୍ଚ୍ଚ କରିପାରିବ ଆଉ କ'ଣ ପକେଟ୍ ଯେତେ ବଡ଼ ସେ ଅନୁସାରେ ଯେତେ ପ୍ରକାର ପାର୍ଟି ହେଇପାରିବ ଆଉ ତାପରେ ନିଜେ କ୍ୟାଣ୍ଡିଡେଟ୍ ଯିଏ ଧର ଝିଅଟି ଆଜିକାଲି ଏତେ ଅର୍ନ କରୁଛି ସିଏ ତାର ସମସ୍ତଙ୍କୁ ଡାକି ଗୋଟେ ପାର୍ଟି କ'ଣ ତାକୁ କହୁଛନ୍ତି
ହଁ ହଁ ହେନ୍ ପାର୍ଟି ଆଉ ଷ୍ଟାର୍ ପାର୍ଟି ଏଇଟା ହଁ ଏଟା ତ ଏଇଟା ଆମର ସେଠିକାର ବାରି ବହୁତ ଚାଲେ
ପୁରା ନାଇ ଏଠି
ହଁ
ତମେ ଖାଲି ସେଠି
ହଁ ମୁଁ ବୁଝିଗଲି ତମେ ଯାହା ଇଙ୍ଗିତ କରୁଛ ଆମେ ବୁଝିଗଲି
ସବୁ
ପୁରା ଓଡ଼ିଶା କ'ଣ ଇଣ୍ଡିଆ କ'ଣ ପୁରା ୱାର୍ଲଡ ବି ଏକ ହେଲାଣି ତେଣୁ ସବୁ ଚାଲିଛି ସବୁଠି ତ ଆଚ୍ଛା ତାହେଲେ ହେନ୍ ପାର୍ଟି ଷ୍ଟାର୍ ପାର୍ଟି କକ୍ଟେଲ୍ ପାର୍ଟି ସଙ୍ଗୀତ ମେହେନ୍ଦି
ତାପରେ ହେଉଛି ବାହାଘର ଦିନ ସକାଳେ ହଳଦୀ ଆଉ ଯଦି ତମେ ସେ ଫ୍ୟାମିଲିର କ୍ଲୋଜ୍ ହେଲ ତମକୁ ତାହେଲେ 3-4 ପ୍ରକାର ଡ୍ରେସ୍ ବି ରେଡି ରଖିବାକୁ ପଡିବ
ଆଜିକାଲି
ମୁଁ ବହୁତ ହଳଦିଆ ଶାଢୀ ହଳଦିଆ ଡ୍ରେସ୍ କିଣୁଛି କାହିଁକିନା ସମସ୍ତଙ୍କର ହଳଦୀ ପାର୍ଟିରେ ତମକୁ ବତେଇ ଦେଇଥିବେ ଯେ ଡ୍ରେସ୍ କୋଡ୍ ଆଜ୍ଞା ଆପଣ ୟେଲୋ ପିନ୍ଧିକି ଆସିବେ
ଆଉ ଭଲ ହେଲା କହିଦେଲ ମୁଁ ଏବେ ରିସେଣ୍ଟ ଗୋଟେ ୟେଲୋ କୁର୍ତ୍ତା କିଣିଛି
କିନ୍ତୁ ସେ ଗୋଟେଟା ପିନ୍ଧି ସବୁଠି ଯିବନି ସବୁଠି ଫଟୋ ହେଲା
ସେଟା ପୁଣି ଅନ୍ୟମାନେ କହିବେ ନା ଅନ୍ୟ ଜାଗାରେ ପିନ୍ଧିଥିଲ
ସିଏ ଗଲା ସେ ଡ୍ରେସ୍ କୋଡ୍ ସେଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ହେଇଗଲାଣି ସବୁ
ଏସବୁ ପ୍ରିପାରେସନ ମାନେ କ'ଣ ମାନେ ଏଇ ଯେଉଁ ବ୍ୟାକଗ୍ରାଉଣ୍ଡଟା ଏଇ ଯେଉଁ ତମେ ଦେଖ ତମେ ତ ଏଠି ଦେଖିଲ ଦୁଇଟା ଯାକ ସେଇ ଜିନିଷ ଦେଖିଲ
ମଝିରେ ପୁଣି ଆଚ୍ଛା ସେ ଯେଉଁ ନିର୍ବନ୍ଧ ଆମ ବେଳେ ହେଉଥିଲା ଆଉ ଯେଉଁ ମାନେ ଘରର ମୁରବୀ ମାନେ ଆସି ଝିଅକୁ ମୁଦି ପିନ୍ଧେଇ ଦେଇ ଯାଉଥିଲେ ସେଗୁଡ଼ା ଆଜିକାଲି ପୁଣି ରିପ୍ଲେସ୍ ହେଇଗଲାଣି
ଆଚ୍ଛା
ରିଙ୍ଗ ସେରିମନି ଗୋଟେ ହୋଟେଲରେ ଯାଇକି ସେଇଟା ରିଙ୍ଗ ସେରିମନି ହବ।
ହଁ ତ ରିଙ୍ଗ ସେରିମନି ହବ, ତାପରେ ଏସବୁ ପ୍ଲାନ
ହେଇକି ସେସବୁ ଚାଲିଲା।
ହଁ ତ ଏସବୁ ଏସବୁ କେମିତି ମାନେ ଯେଉଁ ଏଇ ଟ୍ରାନଜିସନଟା ଦେଖୁଛ, କ'ଣ ଲାଗୁଛି କ'ଣ ଏଥିରୁ?
ଦେଖ ସାଇଲେନ୍ସ, ଟୁ ବି ଭେରି ଅନେଷ୍ଟ, ମୁଁ ସତ କଥା କହିବାକୁ ଗଲେ, ଯଦି ତମେ ଆଫୋର୍ଡ କରିପାରିବ ବହୁତ ଭଲ, ଆଉ ପର୍ଟିକୁଲାରଲି ଆଗକୁ ଯାଇକି ଚାହିଁବା ଆଗରେ ପରେ ଯେତେ କାନ୍ଦ, କିନ୍ତୁ ସେଇ ଟାଇମ୍ଟା ଆଟଲିଷ୍ଟ ଖୁସି ହେବ, ଗୋଟେ ଏତେ ବଡ଼ ଇଭେଣ୍ଟ ତମ ଲାଇଫ୍ର ଖୁସି ହେବ। ଭାଇ ଆମ ଓଡ଼ିଆ ବାହାଘର ଆଗରୁ ଖାଲି କାନ୍ଦି 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 ଜୀବନ ଛାଡ଼ି ଯାଉଥିଲା। ହଁ ଆଜିକାଲି ତ ଝିଅ ବିଦା ହେଲା ବେଳେ କାନ୍ଦୁନାହାନ୍ତି, କାହିଁକି କାନ୍ଦୁନାହାନ୍ତି? କାହିଁକି ନା ସେମାନେ ସେ ପିଲାଟିକୁ ଜାଣିଛନ୍ତି। ଆମ ଭିତରେ ଯେଉଁ ଇନସିକ୍ୟୁରିଟି ଥିଲା, ଆମେ ଜାଣିନୁ ସେ ପିଲା କେମିତି, ତା ଘରେ କିଏ ଅଛନ୍ତି, କ'ଣ କେମିତି ହେବ, ଆମ ସାଙ୍ଗରେ ଆମେ ପହଞ୍ଚିଲା ପରେ କିଏ କେମିତି ଆମ ସାଙ୍ଗରେ ବିହେଭ୍ କରିବେ, ସେଇ ଯେଉଁ ଡର ମନ ଭିତରେ ପ୍ରତ୍ୟେକ ଝିଅର ଥିଲା, ସେଇଥିପାଇଁ ଏ କାନ୍ଦ କଟା ଯେଉଁ ହେଉଥିଲା। ଆଜିକାଲି ତ ସମସ୍ତେ ସମସ୍ତଙ୍କୁ ଜାଣିଯାଉଛନ୍ତି, ସବୁ ଜାଣିଛନ୍ତି ତା ଘରେ କିଏ କ'ଣ ଅଛନ୍ତି, ପୁଅ ଘର ବି ରେଡ଼ି, ସେ ଝିଅ ଆସିବ ତାର ଏ ପସନ୍ଦ ହେଇଆ, ତା ନା ପସନ୍ଦ ହେଇଆ, ତା ଅନୁସାରେ ଘର ସେଟିଂ ହେଇଯାଇଥିବ, ସେଥିପାଇଁ ଆଉ କାହିଁକି ସବୁ ଡ୍ରାମା କାହିଁକି ହବ, ସେ ଭଲ, ଦିସ୍ ଇଜ୍ ଗୁଡ୍, ଆଇ ଲାଇକ୍ ଇଟ୍।
ମାନେ ଯାହା ଲାଗୁଛି ଆଗରୁ ମାନେ 30-40 ବର୍ଷ ଆଗରେ ଦେଖିବା ଆମେ, ସେଇ ସମୟରେ ଫ୍ୟାମିଲି ଏନ୍ଜୟ କରୁଥିଲେ, ଗୋଟେ ଫଙ୍କସନ୍ଟା ଗୋଟେ ଫ୍ୟାମିଲି ରଖି ଯାଉଥିଲା, ବଟ୍ ନଟ୍ ନେସେସରି ଯେ କ୍ୟାଣ୍ଡିଡେଟ୍, ଯେ ଝିଅ ପର୍ଟିକୁଲାରଲି ସିଏ କେତିକି ଏନ୍ଜୟ କରୁଥିଲା ଜଣା ନାହିଁ, କିନ୍ତୁ ବର୍ତ୍ତମାନ ଆଟଲିଷ୍ଟ ଆମେ
କହିପାରିବା। ଦେଖ ମୁଁ ଟୁ ବି ମାନେ ମୁଁ ସତ କଥା କହିବାକୁ ଯିବି, ଆଗରୁ ମୁଁ କାହିଁ କେବେ ବି ଭାବୁନି ଆମ ଫ୍ୟାମିଲି ବି ଏନ୍ଜୟ କରୁଥିଲା, କାହିଁକି ନା ମୋ ଆମ ଟାଇମ୍ରେ ମୋ ଆମ ତମ ମା ବାପାଙ୍କୁ ତମେ କେବେ ବାହାଘରରେ ଏନ୍ଜୟ କରିବା ଦେଖିଛ? ନାହିଁ, ସେମାନେ କେବଳ କାମ କରିକି ଯାଉଥିଲା। କିନ୍ତୁ ଏବେ ମୁଁ ତ ପ୍ରିପେୟାର୍ଡ, ମୋ ଝିଅମାନଙ୍କ ବାହାଘରରେ ମୁଁ ବି ଯିବି ପାର୍ଲର ତାଙ୍କ ସାଙ୍ଗରେ, ମୁଁ ବି ମୋର ତାଙ୍କ ଅନୁସାରେ ମୋର ସେ କଲର୍ କୋଡେଡ୍ ଡ୍ରେସ୍ ଡିଜାଇନର୍ ଶାଢ଼ୀ ଆଣିକି ପିନ୍ଧିକି, ୱାଇ ନଟ୍, କାହିଁକି ନୁହେଁ? ହଁ ଯଦି ମୁଁ ଖୁସି ଖୁସିରେ ମୋ ଝିଅର ବାହାଘର କରୁଛି, ତାହେଲେ ମୁଁ ବି କାହିଁ ଏନ୍ଜୟ କରିବିନି?
ଇଣ୍ଡିଭିଜୁଆଲି ସ୍ପିକିଂ ଏଟା ଗୋଟେ ଭଲ ଡିରେକ୍ସନ ଚେଞ୍ଜଟା ହେଇଛି,
ନିଶ୍ଚୟ।
କିନ୍ତୁ ଗୋଟେ ଜିନିଷ ଖାଲି ଗୋଟେ ଜଷ୍ଟ ଖାଲି କ୍ରିଏଟିଭ ଥିଙ୍କିଂ ପାଇଁ ଗୋଟେ ଟିକେ ତାଙ୍କୁ ଷ୍ଟିୟର କରିବା ପାଇଁ ଥଟ୍, ପିଅର୍ ପ୍ରେସର କେତିକି ଅଛି ଏସବୁରେ?
ବହୁତ 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 ପିଅର୍ ପ୍ରେସର ରହୁଛି, କାହିଁକି ନା ସେଇଟାକୁ ମୁଁ ଚାହୁଁଛି କି ସମସ୍ତେ ଆଭଏଡ଼ କରିବା ଦରକାର। ଯେଉଁ ଝିଅମାନେ ପୁଅମାନେ ନିଜେ ଫାଇନାନ୍ସିଆଲି ବହୁତ ଷ୍ଟ୍ରଙ୍ଗ, ନିଜ ଗୋଡ଼ରେ ଠିଆ ହେଇଛନ୍ତି, ଯଦି ନିଜ ମାନେ ପଇସାରୁ ନିଜେ ଖର୍ଚ୍ଚ କରିକି ଏସବୁ କରିପାରୁଛ ତାହେଲେ କର, କିନ୍ତୁ ଯେଉଁଠି ଏଫୋର୍ଡେବଲ୍ ନୁହେଁ ସେଠି ବାପା ମାଆଙ୍କ ଉପରେ ପ୍ରେସର ପକାଇବାଟା ଉଚିତ ନୁହେଁ। ଆଉ ଯଦି ବାପାଙ୍କର ବି ସେମିତି ବହୁତ ଏଫୋର୍ଡେବିଲିଟି ଅଛି, କରିବେ ନ୍ୟାଚୁରାଲି, ସବୁ ବାପା ମାଆ ଚାହାନ୍ତି ଛୁଆଙ୍କ ଖୁସି ପାଇଁକି ସବୁ କିଛି କରିବାଟା, ଆଉ ଏ ସବୁଟା ଗୋଟେ ବହୁତ ରିଲେଟିଭ୍ ଜିନିଷ ସେଲେସ୍।
ହଁ ସେଇ ଜିନିଷଟା ତ ମୁଁ ବିଲକୁଲ ବୁଝୁଛି, କିନ୍ତୁ ମୁଁ ଗୋଟେ ଜିନିଷ ଜାଣିପାରିଲିନି, ଆମେ ଆଜି କଥା ହଉ ହଉ ବୋଧେ କାଫି ସମୟ
ବହୁତ ବହୁତ ହେଇଗଲା ବାବା।
ଆଚ୍ଛା ଆମେ କିନ୍ତୁ ବାହାଘରର ଅନ୍ୟ ଯେଉଁ ଡାଇମେନ୍ସନ୍ ଅଛି ସେଗୁଡ଼ା ବି, ଆରେ ବାବା, 20-22 ମିନିଟ୍ ଉପରେ ଆମେ କଥା ହେଉଛେ, ଏଇଟା ଆମର ସବୁ ଲଙ୍ଗେଷ୍ଟ ଏପିସୋଡ୍ ସୋ ଫାର୍, କିନ୍ତୁ ଜିନିଷଟା ବି ଏତେ ବଢ଼ିଆ ଅଛି, ତେଣୁ ଆମେ ଏଇ ଜିନିଷଟା ଯେତେ କଥା ହେଲେ ବି ନୂଆ ନୂଆ, ଆଉ ଆମେ ଆମ ସିଓର ଆମ ଯେଉଁମାନେ ଶୁଣୁଛନ୍ତି ଆମର ଅଡ଼ିଓ ସୋ ଯେଉଁମାନେ ଶୁଣୁଛନ୍ତି ସେମାନେ ବି ତାଙ୍କ ଫିଡ଼ବ୍ୟାକ୍ ଦେବେ, ଆଉ ବାହାଘର ଯେଉଁ ଅନ୍ୟ ଆସ୍ପେକ୍ଟ ଗୁଡ଼ା ଅଛି ସେଗୁଡ଼ା ବି ଆମେ ଏକ୍ସପ୍ଲୋର୍ କରିପାରିବା। ଏଇଟା ତ ଖାଲି ଗୋଟେ ଅର୍ଗାନାଇଜେସନାଲ ଆସ୍ପେକ୍ଟଟାକୁ ଆମେ ଜଷ୍ଟ ଗୋଟେ ଆରମ୍ଭ କଲୁ ଏଇ ଥିଙ୍କିଂ ପ୍ରୋସେସ୍ଟା।
ହଁ ତ ଆଜି ପାଇଁ ତାହେଲେ ଆମେ ଏପିସୋଡ଼ଟା ଏଇଠି ସାରିବା, ନହେଲେ ବହୁତ ଗପିଲୁଣି, ସମସ୍ତେ ବୋର୍ ହେଇଯିବେ। ତ ଏତିକି କହିବା ଯେ ସବୁ ଚେଞ୍ଜ ଯେତେ ବି ଆମ ସୋସାଇଟିରେ ଆସୁଛି ତାର ଭଲ ବି ଅଛି ଖରାପ ବି ଅଛି, ଆମେ ସବୁ ଜିନିଷଟାରେ ଦେଖୁଛୁ, ତ ଭଲଟାକୁ ବେଶୀ ଆମେ ମନ ଭିତରେ ରଖିଲେ ମଣିଷ ଜୀବନଟା ବି ଖୁସିରେ ବିତିଯିବ, କିଛି ଦୁଃଖ ଲାଗିବନି। ଆଉ ଏଇସବୁ ଜିନିଷ ଯେତେ ହେଉଛି କେବଳ ଆମ ପର୍ସନାଲ ହ୍ୟାପିନେସ୍ ପାଇଁ ହେଉଛି, ଆମେ ନିଜେ କେମିତି ଖୁସି ରହିବା ଆଉ ତା ସହିତ ବନ୍ଧୁବାନ୍ଧବ ବି ଖୁସି ରହିବେ ସେତିକି। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଲେ ମୁଁ ଭୁଲିଗଲି କହିବାକୁ, ଆଜିକାଲି ଡେଷ୍ଟିନେସନ୍ ୱେଡିଂ,
ଅଫକୋର୍ସ ମୁଁ ସେ ଭାବୁଥିଲି ଏକ୍ଜାକ୍ଟଲି, ଆମେ ୱି ଆର୍ ମିସିଂ ସମଥିଂ। ହଁ
ଦ୍ୟାଟ୍ସ ଦ ବେଷ୍ଟ ଥିଙ୍ଗ, ସେଇଟା ସବୁଠୁ ବଢ଼ିଆ, ମୋତେ ବହୁତ ବଢ଼ିଆ ବି ଲାଗୁଛି ସେ ଡେଷ୍ଟିନେସନ୍ ୱେଡିଂ। ତ ଆଉ କେବେ ସେ ବିଷୟରେ ଡିସ୍କସ୍ କରିବା, ଆଜି ପାଇଁ ତାହେଲେ ଆମେ ଏଇଠି ରଖିବା ଏପିସୋଡ଼କୁ,
ଅଲମୋଷ୍ଟ 25 ମିନିଟ୍ ହବ ଆସିଲା, ଆପଣମାନେ ଶୁଣନ୍ତୁ ଆଣ୍ଡ ପ୍ଲିଜ୍ ଫଲୋ କରନ୍ତୁ, ଆଉ ପ୍ଲିଜ୍ ଆପଣଙ୍କ ସଜେସନ୍ ଦିଅନ୍ତୁ, ଆମେ ଫର୍ଦର ଏପିସୋଡ଼ ସେଇ ବେସିସ୍ରେ କରିବୁ।
Thank you so much. Bye.